ପ୍ରସିଦ୍ଧ ଗାଳ୍ପିକ ମନୋଜ ଦାସଙ୍କର ଏକ ସୁପରିଚିତ ଗଳ୍ପ ପୃଥ୍ୱୀରାଜଙ୍କ ଘୋଡ଼ା। ବଳବାନ ବୋଲି ପ୍ରତୀୟମାନ ଏବଂ ଦୀର୍ଘକାୟ ବ୍ୟକ୍ତିଟିଏ ଦେଖିଲେ ମୁକୁନ୍ଦ ଅଳ୍ପ ହସି ଦେଉଥିଲେ ଅଭିବାଦନ ଭଙ୍ଗୀରେ। ସେ ନିଜେ କ୍ଷୀଣକାୟ ଏବଂ ଦୁର୍ବଳ, ସେଥିଯୋଗୁଁ କେବଳ ବ୍ୟକ୍ତିଗତ ନିରାପତ୍ତା ଦୃଷ୍ଟିରୁ ସେଭଳି କରୁଥିଲେ ବୋଲି କହିହେବ ନାହିଁ। ତାଙ୍କ ଅପରିଣତ ଉଦ୍ଦେଶ୍ୟକୁ ଭାଷାରେ ଅନୁବାଦ କରାଗଲେ ତାହା ଏହିପରି ରୂପ ନିଅନ୍ତା। ଆହା, ଏ ନିର୍ଯାତିତ ପୃଥିବୀରେ ଏହି ବଳବାନ ଏବଂ ଦୀର୍ଘକାୟ ବ୍ୟକ୍ତିମାନେ ମନ କଲେ ଆହୁରି କେଡ଼େ ଉପଦ୍ରବ କରିପାରନ୍ତେ, କିନ୍ତୁ ସେମାନେ ତାହା କରୁନାହାନ୍ତି। ଏତାଦୃଶ ଭଦ୍ର ଓ ବିବେକୀ ଆଚରଣ ଯୋଗୁଁ ସାର୍ବଜନୀନ କୃତଜ୍ଞତା ସେମାନଙ୍କର ପ୍ରାପ୍ୟ ନୁହେଁ କି? ସେଭଳି ପ୍ରତି ତିନି ଜଣ ନମସ୍ୟ ଲୋକଙ୍କ ଭିତରୁ ଜଣେ ବି ଯଦି ମୁକୁନ୍ଦଙ୍କ ହସକୁ ସ୍ୱାଗତ କରିବାର ସୂଚନା ଦେଉଥିଲେ, ଅଳ୍ପ ହସିଦେଇ ବା ମୁଣ୍ଡ ଟିକେ ହଲାଇ ଦେଇ, ତେବେ ମୁକୁନ୍ଦ ଅନ୍ୟ ଦୁଇ ଜଣଙ୍କ ଅନମନୀୟ ଆଚରଣ ଜନିତ ଦୁଃଖ ଅକ୍ଳେଶରେ ପାସୋରି ଦେଉଥିଲେ। ତା ବୋଲି ସେ ଯେ ଅନମନୀୟମାନଙ୍କ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରିବାରୁ ବିରତ ହେଉଥିଲେ ତା ନୁହେଁ, ସେ ଦିଗରେ ସେ ନିଜେ କମ୍ ଅନମନୀୟ ନଥିଲେ। ଅନେକ ସମୟରେ ଦ୍ୱିତୀୟ ବା ତୃତୀୟ ହସ ଦ୍ୱାରା ସେ ବଳବାନମାନଙ୍କର ହୃଦୟ ଜୟ କରିବାରେ ସଫଳ ହେଉଥିଲେ। ମୁକୁନ୍ଦ ନୂଆ କରି ହରିତପୁର ଆସିଥିଲେ ଗୋସ୍ୱାମୀ ଏକାଡେମୀର ଇତିହାସ ଶିକ୍ଷକ ରୂପେ। ବସାଘର ମିଳିଥିଲା ବିଦ୍ୟାଳୟଠାରୁ ଅଢ଼େଇ ମାଇଲ ଦୂରରେ। ସେ ସନ୍ତୁଷ୍ଟ ହେବା ତ ଦୂରର କଥା, ସେ ବରଂ ଆନନ୍ଦ ଅନୁଭବ କରୁଥିଲେ। ହରିତପୁର କ୍ଷୁଦ୍ର ହେଲେ ବି ଐତିହାସିକ ସହର। ବସାରୁ ବିଦ୍ୟାଳୟ ଯିବା ଆସିବା ଭିତରେ ସେ ଯେତେ ସମ୍ଭବ ଭିନ୍ନ ଭିନ୍ନ ପଥ ଧରୁଥିଲେ। ପଥ ନିର୍ଗତ ଛୋଟ ଛୋଟ ଗଳିକନ୍ଦି ଭିତରେ ଚଟାପଟ ବୁଲି ଦେଇ ଆସୁଥିଲେ। କିଏ କହିବ ପୁରାଣ ଯୁଗର ଏଇଠି ଜଣେ ଋଷି ଯଜ୍ଞକୁଣ୍ଡଟିଏ ସ୍ଥାପନ କରିନଥିବେ? କିଏ କହିବ ଏସବୁ ପୁରୁଣା କୋଠା ଭିତରେ ବହୁ ପୁରୁଣା କୌଣସି ଦୁର୍ଗ ବା ନବରର ସ୍ଖଳିତ ପଥରଖଣ୍ଡମାନ ଲୁଚି ରହିନଥିବେ? ହାତରେ ସମୟର ଅଭାବ ନଥିଲା। ସେ ଖିଆପିଆ କରୁଥିଲେ ବସା ପାର୍ଶ୍ୱବର୍ତ୍ତୀ ଗୋଟିଏ ଛୋଟିଆ ହୋଟେଲରେ, ରହୁଥିଲେ ଏକାକୀ। ବିବାହ ସକାଶେ ଯେତେ ପ୍ରସ୍ତାବ ଆସିଥିଲା, ସବୁ କ୍ଷେତ୍ରରେ କନ୍ୟାମାନେ ତାଙ୍କଠାରୁ ବଳବାନ ବୋଲି ସେ ଅନୁଭବ କରିଥିଲେ। ସପ୍ତମ ବା ଅଷ୍ଟମ ପ୍ରସ୍ତାବ ପରେ ସେ ବିବାହ କରିବେ ନାହିଁ ବୋଲି ଘୋଷଣା କରିଥିଲେ। କହିବା ବାହୁଲ୍ୟ, ସେ ଯେଉଁ ସବୁ ଯୁକ୍ତି ଦେଖାଇଥିଲେ କନ୍ୟାମାନଙ୍କର ବଳ ତାର ଅନ୍ତର୍ଭୁକ୍ତ ନଥିଲା। ଯେବେ ଯେଉଁ ବିଦ୍ୟାଳୟକୁ ସେ ଯାଇଛନ୍ତି, ସେଠାରେ ପବିତ୍ର ଭଦ୍ରଲୋକ ହିସାବରେ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଛନ୍ତି। ବିଦାୟ ସମ୍ବର୍ଦ୍ଧନା ସଭାରେ ସବୁଥର ଛାତ୍ରବକ୍ତାମାନେ ସଜଳ ଆଖିରେ ନିଷ୍କପଟ ଭାବରେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଭଳି ଅମାୟିକ ଭଦ୍ରଲୋକ ହେବା ସେମାନଙ୍କ ଜୀବନର ପରମ ଲକ୍ଷ୍ୟ। ମୁକୁନ୍ଦଙ୍କ ଚରିତ୍ର ହିଁ ସେମାନଙ୍କ ପାଇଁ ଆଦର୍ଶର ଧ୍ରୁବତାରା। ଶିକ୍ଷକ ହିସାବରେ ବି ସେ ବିପୁଳ ପ୍ରଭାବଶାଳୀ ଥିଲେ। ମୃତ ଅତୀତକୁ ସେ କୁତୁରୁକାଳି ଦେଇ ଜୀବନ୍ତ କରିପାରୁଥିଲେ। ବିଶେଷତଃ ଅତୀତର ବୀର ରାଜାରାଣୀମାନଙ୍କର କଥା କହିଲା ବେଳେ ସେ ଉଦ୍ବୁଦ୍ଧ ହେଉଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୁଦ୍ଧ କରିପାରୁଥିଲେ। ତାଙ୍କର ସବୁଠାରୁ ପ୍ରିୟ ବୀର ଥିଲେ ପୃଥ୍ୱୀରାଜ। ଐତିହାସିକମାନେ ପୃଥ୍ୱୀରାଜ ସଂଯୁକ୍ତା ଘଟିତ ନାଟକୀୟ ଅଧ୍ୟାୟକୁ ମାନ୍ଦା ଭାବରେ ବର୍ଣ୍ଣନା କରିବାର ଦେଖିଲେ ସେ ଘୋର ଆଘାତ ପାଉଥିଲେ। ସେ ବୃତ୍ତାନ୍ତକୁ ସେ ପ୍ରାଣ ଢାଳି ଉପସ୍ଥାପିତ କରି ଅରସିକ ଐତିହାସିକମାନଙ୍କ ଉପରେ ପ୍ରତିଶୋଧ ନେଉଥିଲେ। ପ୍ରଥମ ଧାଡ଼ିର ଛାତ୍ରମାନେ ତାଙ୍କ ରୋମାଞ୍ଚ ଖାଲି ଆଖିରେ ବି ଦେଖିପାରୁଥିଲେ। ସେଦିନ କ୍ଲାସ୍ରୁ ବାହାରି ଆସିବା ଅବସରରେ ସେ ଶୁଣି ପକାଇଥିଲେ ଜଣେ ଛାତ୍ରୀ ଆଉ ଜଣକୁ ଦେଉଥିବା ଗୋଟିଏ ମନ୍ତବ୍ୟ। ସାର୍ ଯେମିତି ତାଙ୍କର କୌଣସି ପୂର୍ବ ଜନ୍ମରେ ପୃଥ୍ୱୀରାଜଙ୍କ ସହ ଏକାନ୍ତ ଘନିଷ୍ଠ ଥିଲେ। ଜୀବନରେ ଏଡ଼େ ସୁଚିନ୍ତିତ, ଏଡ଼େ ଚମତ୍କାର ମନ୍ତବ୍ୟ ସେ ଶୁଣିନଥିଲେ। ସେ ଶିହରି ଉଠିଥିଲେ, ଉଚ୍ଛ୍ୱସିତ ହୋଇଥିଲେ, କୃତଜ୍ଞ ଅନୁଭବ କରିଥିଲେ। ସେଦିନ ସେ ନିକଟରେ ସନ୍ଧାନ ମିଳିଥିବା ନୂଆ ରାସ୍ତାଟି ଦେଇ ଆସିବା ସକାଶେ ଦୁଇଗୁଣ ଉତ୍ସାହ ଅନୁଭବ କରିଥିଲେ। ସେ ରାସ୍ତାରେ ସେ ସମ୍ପ୍ରତି ଆବିଷ୍କାର କରିଥିଲେ ଜଣେ ବିଶାଳ ଦର୍ଶନ ବ୍ୟକ୍ତିକୁ। ଆହା, ସେଭଳି ଦୁର୍ଲଭ ଲୋକକୁ ସେ ନିରବ ସହାସ୍ୟ ସମ୍ଭାଷଣ ଜଣାଇବା କେଡ଼େ ବଡ଼ ସୁଯୋଗ! ପ୍ରଥମ ଥର ତାଙ୍କ ହସ ଲୋକଟି ବୁଝିପାରିନଥିଲା ବୋଲି ମନେ ହୋଇଥିଲା। ଦ୍ୱିତୀୟ ଥର ସେ ବୁଝିପାରି ବିସ୍ମିତ ଦିଶିଥିଲା। ତୃତୀୟ ଥର ବି ଅବସ୍ଥାରେ ପରିବର୍ତ୍ତନ ହୋଇନଥିଲା। ସେଥିରେ ହତାଶ ହେବା ପରିବର୍ତ୍ତେ ମୁକୁନ୍ଦ ଲୋକଟି ପ୍ରତି ଅଧିକରୁ ଅଧିକ ଆକର୍ଷଣ ଅନୁଭବ କରିଥିଲେ। ଚତୁର୍ଥ ଥର ତାର ଅଧରୁଷ୍ଟ ଟିକେ ବିସ୍ଫାରିତ ହୋଇଥିଲା ଭୃକୁଞ୍ଚନ ସହ। ଅତ୍ୟନ୍ତ ବଳବାନ ଲୋକଙ୍କ ପକ୍ଷରେ ତାହା ହିଁ ହୁଏତ ସୌଜନ୍ୟ ପ୍ରକାଶ କରିବାର ରୀତି ହୋଇଥିବ, ନିଜକୁ ସାନ୍ତ୍ୱନା ଦେଇ କହିଥିଲେ ମୁକୁନ୍ଦ। ଲୋକଟି କିଏ କ'ଣ ହୋଇପାରେ? ତାର ଆରକ୍ତ ଆଖିରୁ ମନେ ହେଉଥିଲା ଅଳ୍ପ କାଳ ତଳ ପର୍ଯ୍ୟନ୍ତ ପ୍ରତ୍ୟହ 2-4 ନରହତ୍ୟା ହିଁ ଥିଲା ତାର ପେଶା। ତାର ପୃଥୁଳ ଅଥଚ ପ୍ରସ୍ତର ସ୍ତମ୍ଭ ଭଳି ଦେହରୁ ମନେ ହେଉଥିଲା ସେବା ଗୋଟାଏ ପର୍ବତର ଯୁବା ପୁତ୍ର। ବସ୍ତୁତଃ ମନେ ମନେ ମୁକୁନ୍ଦ ତାର ନାମକରଣ କରିଥିଲେ ପର୍ବତ ପୁତ୍ର। ମୁକୁନ୍ଦ ଯଥା ସମୟରେ ଠିକ୍ ସ୍ଥାନରେ ପହଞ୍ଚି ଯାଇଥିଲେ। ଗୋଟିଏ ଅତି ପୁରୁଣା ଅଧା ପଥର ଅଧା ଇଟା ଘରର ବାରନ୍ଦାରେ ବୀର ହନୁମାନଙ୍କର ଚିତ୍ର ସମ୍ବଳିତ କବାଟ ଆଗରେ ବସିଥିଲା ପର୍ବତ ପୁତ୍ର। ତଳେ 4-5 ଜଣ ତାକତବନ୍ଦ ପୁରୁଷ ବସି ତାସ୍ ଖେଳୁଥିଲେ। ସେମାନେ ସମସ୍ତେ ଦୂରାନ୍ତରର ଲୋକ, ସହରର ଭିନ୍ନ ଭିନ୍ନ ଅଞ୍ଚଳରେ ରହି ଜୀବିକା ନିର୍ବାହ କରୁଥିବେ, ବନ୍ଧୁମିଳନ ଉପଲକ୍ଷେ ଏକତ୍ର ହୋଇଥିବା ପରି ମନେ ହେଉଥିଲା। ପର୍ବତ ପୁତ୍ର ମୁକୁନ୍ଦଙ୍କୁ ଅନାଇବା ମାତ୍ରେ ମୁକୁନ୍ଦ ଯଥାରୀତି ହସିଲେ। ହଠାତ୍ ପର୍ବତପୁତ୍ର ରାସ୍ତାକୁ ଡେଇଁ ପଡ଼ି ତାଙ୍କ ବାହୁ ଧରିନେଲା। ମୁକୁନ୍ଦଙ୍କର ମନେ ହେଲା ତାଙ୍କ ବାହୁ ଗୋଟିକ ଯାକ ଯେପରି ହଠାତ୍ ତରଳ ହୋଇଯାଇଛି। ମୋତେ ଦେଖି କାହିଁକି ହସୁ? ଲୋକଟି ନିଜ ଭାଷା ସହ ମୁକୁନ୍ଦଙ୍କ ଭାଷା ମିଶାଇ ପ୍ରଶ୍ନ କଲା। ମୁକୁନ୍ଦ ନିର୍ବାକ୍ ଭାବରେ ଠିଆ ହୋଇ ରହିଲେ। ବଡ଼ ଅପ୍ରତ୍ୟାଶିତ ସେ ପ୍ରଶ୍ନ ତଥା ବ୍ୟବହାର, କିଙ୍କର୍ତ୍ତବ୍ୟ ବିମୂଢ଼ତାର ଏଭଳି ତୀବ୍ର ଅଭିଜ୍ଞତା ଜୀବନରେ କେବେ ହୋଇନଥିଲା। ଖେଳାଳିମାନେ ତାସ୍ ରଖିଦେଇ ଅନାଇଲେ। ମୁକୁନ୍ଦଙ୍କର ମନେ ହେଲା ଦଳେ ବାଘ ତାଙ୍କୁ ପର୍ଯ୍ୟବେକ୍ଷଣ କରୁଛନ୍ତି। କିଏ ତାଙ୍କର କେଉଁ ଅଙ୍ଗଟିମାନ କାମୁଡ଼ିବ ସେଇ ନିରବ ହିସାବ ଚାଲିଛି। ଥଟ୍ଟା ପାଇଛୁ? ପର୍ବତପୁତ୍ର ପୁଣି ପ୍ରଶ୍ନ କଲା। ମୁକୁନ୍ଦ ଏକ ମରଣାନ୍ତକ ଚିତ୍କାର ଛାଡ଼ିଲେ। ପର୍ବତପୁତ୍ର ଚମକି ପଡ଼ି ତାଙ୍କ ବାହୁ ଛାଡ଼ିଦେଲା। ସେ ଦୌଡ଼ିବାକୁ ଲାଗିଲେ। ଆଶ୍ଚର୍ଯ୍ୟ, କୌଣସି ରାକ୍ଷସ ଖେଳାଳିର ପ୍ରଚଣ୍ଡ ରାକେଟ୍ ମାଡ଼ ଖାଇଥିବା ବ୍ୟାଡ଼ମିଣ୍ଟନ କର୍କ ଭଳି ସେ ସାଏଁ ସାଏଁ ଛୁଟି ଚାଲିଥିଲେ। କିଓ ବାବୁ, ହେଲା କ'ଣ, ଧାଇଁଛ କିଆଁ? ରାସ୍ତା ଦୁଇ କଡ଼ରୁ କେହି କେହି ପଚାରିଥିଲେ, କିନ୍ତୁ ସେ ଦୌଡ଼ି ଚାଲିଲେ। ବସାରେ ସେ ପହଞ୍ଚି ଶୋଇପଡ଼ିଥିଲେ। ତାଙ୍କୁ ବିଚିତ୍ର ଲାଗିଲା, ସେ 8-8 ବିବାହ ପ୍ରସ୍ତାବରୁ ଉତ୍ତୀର୍ଣ୍ଣ ହୋଇଥିବା, ନିଜ ବୟସ ତୁଳନାରେ 10 ବର୍ଷ ସାନ ଦିଶୁଥିବା ଜଣେ ସୁବିଦିତ ଭଲ ମଣିଷ, ସେହି ମୁହୂର୍ତ୍ତରେ ବି କଳିଙ୍ଗ ଯୁଦ୍ଧ ଏବଂ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେବାର ସମ୍ଭାବ୍ୟ ସାଲ, କନିଷ୍କଙ୍କ ରାଜୁତି କାଳ, ଡ୍ୟୁପ୍ଲେ କ୍ଲାଇଭ୍ ସଂଘର୍ଷର ସମୟ ସ୍ପଷ୍ଟ ଭାବରେ ମନେ ପକାଇ ପାରୁଥିବା ଜଣେ ସୁଯୋଗ୍ୟ ଶିକ୍ଷକ ସିଏ। ଭବିଷ୍ୟତରେ ଗୋଟିଏ ସାଂସ୍କୃତିକ ବ୍ୟାୟାମ କେନ୍ଦ୍ରର ପ୍ରତିଷ୍ଠାତା ସଭାପତି ହେବାର ସ୍ୱପ୍ନଦ୍ରଷ୍ଟା ସିଏ। ଅଥଚ ଆଜି କେତୋଟି ମଣିଷ ବାଘ ଅଚାନକ ତାଙ୍କର ବହୁମୁଖୀ ପ୍ରାଣଟି ନେଇଯାଇଥାନ୍ତେ। ସେ ଉତ୍ତେଜିତ ହେଲେ, ଉଠି ବସି ଥରିଲେ, ପଦଚାରଣା କଲେ। କିଏ ମୋର ପ୍ରାଣ ନେଇଥାନ୍ତା? କିଏ? ମୁଁ? ଏ ପ୍ରାଣ କେଡ଼େ ପୁରାତନ ଅବଧ୍ୟ! ସେ ନିଜକୁ ନିଜ ବଳ ଯୋଗାଇଦେଲେ। ମନେ ପଡ଼ିଲା ଛାତ୍ରୀଟିର ମଧୁର ମନ୍ତବ୍ୟ, ସେ ଯେମିତି ପୃଥ୍ୱୀରାଜଙ୍କ ଦ୍ୱାରା ସଂଯୁକ୍ତାହରଣର ସ୍ୱୟଂ ସାକ୍ଷୀ ଥିଲେ। ବାସ୍ତବିକ ତାହା ସତ୍ୟ ହୋଇନଥିବ କାହିଁକି? ଏକ ଦୁର୍ବାର ଆକର୍ଷଣ ପୁଣି ତାଙ୍କୁ ବାହାରକୁ ନେଇଗଲା। ଅଦମ୍ୟ ଉତ୍ସାହରେ ସେ ପୁଣି ଦୌଡ଼ିଲେ ନଈକୂଳ ରାସ୍ତାରେ। ତ୍ରିକାଳଜ୍ଞ ଭୃଗୁ ସଂହିତାବିତ ପୂର୍ବଜନ୍ମ ଜ୍ଞାନ ପ୍ରବୀଣ କାଳୀ ସାଧକ ତାନ୍ତ୍ରିକ ଜ୍ୟୋତିଷ ଶ୍ରୀ ପୁରନ୍ଦର ଶର୍ମା ଲିଖିତ ସାଇନବୋର୍ଡ ଉପରେ ନିଷ୍ପ୍ରଭ ବଲ୍ଟିଏ ଝୁଲୁଥିଲା। କବାଟ ଅଳ୍ପ ଖୋଲା ଥିଲା। ପୂର୍ବରୁ କେତେଥର ମୁକୁନ୍ଦ ସେ ଘରେ ପଶିବ ବୋଲି ଇଚ୍ଛା କରିଥିଲେ, ପଶିଗଲେ। ପୋଥିରେ ଡୋରି ବାନ୍ଧୁଥିଲେ ତ୍ରିକାଳଜ୍ଞ। ସେ ତୀବ୍ର ଦୃଷ୍ଟିରେ ଅନାଇଲେ ଓ ପଚାରିଲେ, କ'ଣ? ସାମ୍ନାରେ ବସିପଡ଼ିଲେ ମୁକୁନ୍ଦ। ମୋ ପୂର୍ବଜନ୍ମର କଥା, ସେ ଉତ୍ତର ଦେଲେ। ଆଜିଙ୍କ ପାଇଁ ଭୃଗୁ ସଂହିତାରେ ଡୋରି ବାନ୍ଧି ସାରିଲିଣି, ଥରେ ବାନ୍ଧିଲେ ସୂର୍ଯ୍ୟୋଦୟ ପୂର୍ବରୁ ଖୋଲିବ ନାହିଁ। ସମ୍ରାଟ ପଞ୍ଚମ ଜର୍ଜ କହିଲେ ବି ନୁହେଁ, ରାଜ୍ୟରୁ ଅଧେ ଦେଲେ ବି ନୁହେଁ, କିନ୍ତୁ ଖାଲି ଚୌହାନ ବଂଶର ଶେଷ ରାଜା ପୃଥ୍ୱୀରାଜଙ୍କ ସମୟରେ ମୁଁ କ'ଣ ଥିଲି? ଓ 10 ଟଙ୍କା? ମୁକୁନ୍ଦ ପୋଥି ପାଖରେ ଟଙ୍କା ଥୋଇଲେ। ଆଗ୍ରହାତି ସାହାଯ୍ୟରେ ତାଙ୍କ ବକ୍ଷ ଓ କଣ୍ଠ ରୁଦ୍ଧ ହୋଇ ଆସୁଥିଲା। ଜନ୍ମ ତାରିଖ ଏବଂ ମୁହୂର୍ତ୍ତ ସିଲଟରେ ଟିପି ନେଇ ତ୍ରିକାଳଜ୍ଞ କିଛି ଅଙ୍କା ଅଙ୍କି କଲେ ଓ ନାକରେ ହାତ ଦେଲେ। ଆଖି ବନ୍ଦ କରି କିଛି ଉଚ୍ଚାରଣ ଯେପରି କଲେ ତାହା ଅନୁଚ୍ଚାରିତ ଉତ୍ତର ବି ଶୁଣିଲେ ତାର। ଥିଲୁ ଥିଲୁ, ସେ ଆଖି ଖୋଲି କହିଲେ, ଆଜ୍ଞା କ'ଣ ଥିଲି? ସତରେ ଖୋଦ ଥିଲୁ ଥିଲୁ, ପୃଥ୍ୱୀରାଜଙ୍କ ଆପଣା ଘୋଡ଼ାରେ ଥିଲୁ ତୁ ବାପ। ଯା ଯା ଆଉ ଦିନେ ଆସିବୁ, କେବଳ ପ୍ରଥମ ପ୍ରଶ୍ନ ପାଇଁ 10, ଆଉ ସବୁର ଉତ୍ତର 5-5 ଟଙ୍କାରେ ପାଇଯିବୁ। ତ୍ରିକାଳଜ୍ଞ ଉଠି ପଡ଼ିଲେ ଓ ମୁକୁନ୍ଦଙ୍କ ପିଠି ଥାପୁଡ଼ାଇଲେ। ପିଠିରେ ଦିନେ ପୃଥ୍ୱୀରାଜଙ୍କୁ ତୁ ବହନ କରୁଥିଲୁ, ସେ କହିଲେ, ସଂଯୁକ୍ତାଙ୍କୁ ବି ତ। ତ୍ରିକାଳଜ୍ଞ ସମର୍ଥନ ସୂଚକ ଭଙ୍ଗୀରେ ମୁଣ୍ଡ ହଲାଇଲେ। ସଂଯୁକ୍ତାଙ୍କ ପରିଚୟ ସେ ଠଉରାଇ ପାରିଥିଲେ ବୋଲି ମନେ ହେଲା ନାହିଁ। ତେବେ କହିଲେ, ଥିଲୁ ଅଶ୍ୱାଦପି ଅଶ୍ୱ। ମୁକୁନ୍ଦ ବାହାରି ଆସିଲେ। ଏକ ନୂତନ ଶିହରଣ ଖେଳି ଯାଇଥିଲା ତାଙ୍କର ତନୁବ୍ୟାପୀ। ସେ ପର୍ବତ ପୁତ୍ର କବଳରୁ ଖସି ଏଡ଼େ ବେଗି କିପରି ଧାଇଁ ପାରିଥିଲେ ସେ କଥା ବର୍ତ୍ତମାନ ସ୍ପଷ୍ଟ ହୋଇଗଲା। ଏହା ହେଉଛି ଜନ୍ମାନ୍ତରର ସଂସ୍କାର। ତାଙ୍କର ଯେଉଁ ରଡ଼ିରେ ଘାବରେଇ ଯାଇ ଐରି ତାଙ୍କର ହାତ ଛାଡ଼ି ଦେଇଥିଲା, ସେଇଟା ବାସ୍ତବରେ ଥିଲା ବିପୁଳ ହ୍ରେସାରବର ଅଚାନକ ସ୍ଫୁରଣ। ପୃଥ୍ୱୀରାଜଙ୍କ ଘୋଡ଼ା, ପୃଥ୍ୱୀରାଜଙ୍କ ଘୋଡ଼ା କେଡ଼େ ତିଜିଆନ ବୁଦ୍ଧିମାନ ହୋଇଥିବ। ରାତ୍ରିର ପ୍ରଥମ ପ୍ରହର ଗତପ୍ରାୟ, ଆକାଶକୁ ଆୟତ୍ତ କରି ଆସୁଥିଲା ଜହ୍ନ। ସେ ପୁଣି ଦୌଡ଼ିବାକୁ ଆରମ୍ଭ କଲେ। ଦୁଇଟି ଗୋଡ଼ର ଅଭାବ ସତ୍ତ୍ୱେ ସେ ଘୋଡ଼ା ରୀତିରେ ଦୌଡ଼ି ପାରୁଥିଲେ ବୋଲି ତାଙ୍କର ମନେ ହେଲା। ନଈକୂଳ ଛାଡ଼ି ଅର୍ଦ୍ଧାଲୋକିତ ବସ୍ତିମାନଙ୍କୁ ପଛରେ ପକାଇ ସେ ଯାଇ ପହଞ୍ଚିଥିଲେ ବୀର ହନୁମାନଙ୍କ ଛବିମଣ୍ଡିତ ଭଙ୍ଗା ଘରର ବାରନ୍ଦାରେ। ଝରକା ଦେଇ ସେ ଅନାଇଲେ। ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ ପର୍ବତ ପୁତ୍ର ରୁଟି ଚୋବାଉଛି। ଝଟକିନା କବାଟ ଠେଲି ସେ ପଶିଗଲେ। ହତଭମ୍ବ ହୋଇ ଅନାଇଲା ପର୍ବତ ପୁତ୍ର, ତୁ ମୋତେ ପାଇଥିଲୁ କ'ଣ? ନା ମୁଁ କିଏ ଜାଣୁ ଜାଣୁ, ତୋତେ ମୁଁ ମାଡ଼ି ମକଚି ଗୁଣ୍ଡ କରିଦେଇପାରେ, ଦେଖିବୁ। ଆ ଉଠିଆ। ମୁକୁନ୍ଦ ଅଣ୍ଟାରେ ଦୁଇ ହାତ ରଖି କହିଲେ। ପର୍ବତ ପୁତ୍ରର କଣ୍ଠରେ ରୋଟି ଅଟକି ଯାଇଥିଲା, ସେ ଗଁ ଗଁ କଲା। କାନ୍ଥରେ ଝୁଲୁଥିବା ଦର୍ପଣରେ ମୁକୁନ୍ଦ ନିଜର ଛାଇ ଛାଇକା ଚେହେରା ଦେଖିଲେ। ଭୟଙ୍କର ରୂପ ଦେଖି ଚମତ୍କୃତ ହେଲେ, ଅଟହାସ୍ୟ କଲେ। ଭାବିଥିଲୁ ହାତମୁଡ଼ି ମୋତେ ଜବତ କରିବୁ? ଗୋସ୍ୱାମୀ ଏକାଡେମୀର ସାମାନ୍ୟ ଗୋଟାଏ ମାଷ୍ଟରକୁ ଜବତ କରିବା କେଉଁ କଥା ନା କ'ଣ? ଆରେ ଭୂତ, ଆରେ ଅତିକାୟ ଅଜ୍ଞାନ, ତୁ ରୁଟି ଚୋବଉଛୁ କ'ଣ ରେ? ମୁଁ ତୋତେ ଆଜି ଚୋବେଇ ଚୋବେଇ ସର୍ବତ ଭଳି ଢୋକିଦେବି। ମୁକୁନ୍ଦ ପାଦେ ଆଗକୁ ଯାଇ ପର୍ବତ ପୁତ୍ରର ବାହୁ ଧରି ଝିଙ୍କି ଦେଲେ, ସେ ଗଳି ପଡ଼ିଲା। ଆଉ ଥରେ ହସି ମୁକୁନ୍ଦ ବାହାରିଗଲେ, ବସାରେ ପହଞ୍ଚି ଶାନ୍ତିରେ ନିଦ୍ରା ଗଲେ। ପରଦିନ ଭୂଗୋଳ ଶିକ୍ଷକଙ୍କ ଅନୁପସ୍ଥିତି ହେତୁ ସେ କ୍ଲାସରେ ଚେରାପୁଞ୍ଜିରେ ବର୍ଷାର ପ୍ରାବଲ୍ୟ ବିଷୟରେ ବୁଝାଇଲା ବେଳେ ହେଡ଼ମାଷ୍ଟରଙ୍କ ଠାରୁ ଡାକରା ଆସିଲା। କମନ ରୁମ୍ରେ ଠୁଳ ହୋଇଥିଲେ ସମସ୍ତ ଶିକ୍ଷକ। ମ୍ୟାନେଜିଂ କମିଟିର ଅଶୀତିପର ବୃଦ୍ଧ ପ୍ରେସିଡେଣ୍ଟ ସମସ୍ତଙ୍କୁ ଉଦ୍ଦେଶ୍ୟ କରି କହିଲେ, ଅଜବ କଥା, କ'ଣ କହିବି, ନିଜକୁ ଆମ ସ୍କୁଲର ଶିକ୍ଷକ ବୋଲି ଘୋଷଣା କରି କାଲି ରାତି ଅଧରେ କେହି ଗୋଟାଏ ଗୁଣ୍ଡା ଚାକିରି ସନ୍ଧାନରେ ଆସିଥିବା ଜଣେ ବିଚରା ପ୍ରବାସୀକୁ ବାଡ଼େଇଛି। ସେମାନଙ୍କ ଏସୋସିଏସନର ସେକ୍ରେଟାରୀକୁ ଧରି ସେ ଆସି ମୋତେ ଭେଟିବାରୁ ମୁଁ କହିଲି କି ଆମ ଶିକ୍ଷକମାନଙ୍କର ପ୍ୟାରେଡ୍ କରାଇଦେବା, ସେ ବୁଝୁ ଆମ ଭିତରେ ସେମିତି ଦୁର୍ଦ୍ଦାନ୍ତ କେହି ନାହାନ୍ତି। ବୃଦ୍ଧ ଅଳ୍ପ ହସିଲେ ଓ ଝରକା ପାଖକୁ ଯାଇ ଚଷମା ପୋଛି ରାସ୍ତାକୁ ଦୃଷ୍ଟିପାତ କରି ପର୍ବତ ପୁତ୍ର ଓ ତାର ଗାର୍ଜନକୁ ଭିତରକୁ ଆସିବାକୁ ଇସାରା ଦେଲେ। ମୁକୁନ୍ଦଙ୍କର ମନେ ହେଲା ପର୍ବତ ପୁତ୍ର ଥରୁଥାଏ। ସେ ବଲ ବଲ କରି ଶିକ୍ଷକମାନଙ୍କୁ ଅନେଇଲା। ମୁକୁନ୍ଦଙ୍କ ଉପରେ ଆଖି ପଡ଼ିବା ମାତ୍ରେ ସେ ଚମକି ପଡ଼ିଲା। ହେଇଟି ହେଇଟି, ଇଏ ସିଏ କିଏ? ମୁକୁନ୍ଦ ବାବୁ, ପଚାରିଲେ ମ୍ୟାନେଜିଂ କମିଟିର ପ୍ରେସିଡେଣ୍ଟ। ହସି ଉଠିଲେ 18 ଜଣ ଶିକ୍ଷକ। ହସିଲେ ପ୍ରେସିଡେଣ୍ଟ, ତୁ ଯଦି ମୋତେ ଦେଖାଇ କହିଥାନ୍ତୁ ମୁଁ ସେହି ଗୁଣ୍ଡା, ତେବେ ବି ତାର କିଛି ମାନେ ହେଇଥାନ୍ତା, ମନ୍ତବ୍ୟ ଦେଲେ ବୃଦ୍ଧ। ତାପରେ ପର୍ବତ ପୁତ୍ରର ଗାର୍ଜନଙ୍କୁ ଅନାଇ ସେ ଗମ୍ଭୀର ଭାବରେ କହିଲେ, ମୋର ପରାମର୍ଶ ଶୁଣ, ଏହାକୁ ହାସ୍ପାତାଲକୁ ନେଇଯାଅ, ମୋର ସନ୍ଦେହ। ସେ ଇଙ୍ଗିତରେ ମୁଣ୍ଡ ଦେଖାଇଦେଲେ। କାନ୍ଦ କାନ୍ଦ ଅବସ୍ଥାରେ ପର୍ବତ ପୁତ୍ର ଗାର୍ଜନ ସହ ବାହାରିଗଲା ବେଳେ ଶିକ୍ଷକମାନେ କୋଳାହଳ କରି ଲାଜୁରା ମୁକୁନ୍ଦଙ୍କୁ ଘେରିଯାଇ ଏପରି ପ୍ରାଣ ଖୋଲି ହସିଲେ ଯେ ଅଧ ଫର୍ଲଙ୍ଗ ଦୂରରେ କର୍ତ୍ତବ୍ୟରତ କାଲ ପ୍ରାୟ ଦରୱାନ ପର୍ଯ୍ୟନ୍ତ ସେଥିରେ ଚମକି ଉଠିଲା।